ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ମାସ 18 ତାରିଖରୁ ହେବ ଆରମ୍ଭ। ଇଣ୍ଡିମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡି। ରାଜ୍ୟରେ ହାତୀ ସଂରକ୍ଷଣକୁ ନେଇ ଖୁବ୍ ଶୀଘ୍ର ନୂତନ ଯୋଜନା କାର୍ଯ୍ୟକାରୀ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ତ୍ରୟୋଦଶ ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ। ସପ୍ତଦଶ ବିଧାନସଭାର ଚତୁର୍ଥ ତଥା ମୌସୁମୀ ଅଧିବେଶନ ଆସନ୍ତା ମାସ 18 ତାରିଖରୁ ଆରମ୍ଭ ହେବ। ଏହା ସେପ୍ଟେମ୍ବର 25 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ମିଳିଛି। ଏହି ଅଧିବେଶନ କାଳରେ ମୋଟ 7 କାର୍ଯ୍ୟ ଦିବସ ରହିଛି। ଇଣ୍ଡିମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡି ଆଜି ସଂସଦ ଭବନରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧି, ଏନ୍ସିପି ଏସ୍ସିପି ନେତା ଶରଦ ପାୱାରଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ଆସନ୍ତାକାଲି ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ କରାଯିବ। ଚଳିତ ମାସ 25 ତାରିଖ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରାଯାଇପାରିବ। ଉପରାଷ୍ଟ୍ରପତି ନିର୍ବାଚନ ଆସନ୍ତା ସେପ୍ଟେମ୍ବର ମାସ 9 ତାରିଖରେ ହେବ ବୋଲି ଜଣାପଡ଼ିଛି। ହାତୀ କରିଡରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଚନ୍ଦକାସ୍ଥିତ ଗୋଡ଼ିବାରିଠାରେ ଆଜି ହାତୀମାନଙ୍କ ଗବେଷଣା ପାଇଁ ସ୍ୱତନ୍ତ୍ର କେନ୍ଦ୍ର ଓ ଦୁଇଦିନିଆ ମାନବ ହାତୀ ସହବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ହାତୀମାନେ ଜନବସତି ମୁହାଁ ନ ହେବା ପାଇଁ ଜଙ୍ଗଲରେ ଧାନ ଚାଷ ଓ ଜଳ ଉତ୍ସ ନିର୍ମାଣ କରାଯିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ହାତୀ ସଂରକ୍ଷଣ ନେଇ ସ୍ୱତନ୍ତ୍ର ଯୋଜନା ଖୁବ୍ ଶୀଘ୍ର ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେଣ୍ଟର ଫର ସ୍ପେସିସ୍ ସର୍ଭାଇଭାଲ ଏସିଆନ୍ ଏଲିଫ୍ୟାଣ୍ଟ ଭୁବନେଶ୍ୱରର ଏ ଯୋଉ ଚନ୍ଦକା ଅଞ୍ଚଳ ଅଛି, ଏଥିରେ ଯୋଉ ଗୋଡ଼ିବାରି ଗୋଟେ ଗ୍ରାମ ଅଛି, ସେ ଗୋଡ଼ିବାରି ପାଖରେ ଏହା ସ୍ଥାପନା କରାଯାଉଛି। ଏଥିରେ ସ୍ୱତନ୍ତ୍ର ଭାବରେ ହାତୀଙ୍କର ସୁରକ୍ଷା ପାଇଁ ଏବଂ ସେମାନେ କିଭଳି ଭାବରେ ଚନ୍ଦକା ଅଞ୍ଚଳରେ ଏବଂ ଓଡ଼ିଶାରେ ଜଙ୍ଗଲରେ ରହିପାରିବେ, ସ୍ୱତନ୍ତ୍ର ଭାବରେ ହାତୀମାନଙ୍କର ସୁରକ୍ଷା ପାଇଁ ଏବଂ ସେମାନଙ୍କର ବି ସୁଖ ସ୍ୱାଚ୍ଛନ୍ଦ୍ୟ କେମିତି ପହଞ୍ଚା ଯାଇପାରିବ, ଆଉ ସେଥିପାଇଁ ଏ ସଂସ୍ଥା କାମ କରିବା ପାଇଁ ଆଜି ଆଗେଇ ଆସିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏବେ 2100 ହାତୀ ଥିବାରୁ ତାଙ୍କର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ଗତ 10 ବର୍ଷରେ ହାତୀ ମଣିଷ ଲଢ଼େଇରେ 900 ଜୀବନହାନୀ ସହ 700 ହାତୀ ପ୍ରାଣ ହରାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀମାନଙ୍କୁ ବିଳମ୍ବ ନ କରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ସମସ୍ତ ପଦୋନ୍ନତି ପ୍ରାପ୍ତ କିମ୍ବା ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନ କରି ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ କୃଷି ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ଅଧିକାରୀ ଏହି ନିର୍ଦ୍ଦେଶରେ ଖିଲାପ କରନ୍ତି, ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ଆସନ୍ତା ମାସରୁ ଦରମା ବନ୍ଦ କରାଯିବ ବୋଲି ଡକ୍ଟର ପାଢ଼ୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଧାନ ଚାଷ ବ୍ୟତୀତ ଅନ୍ୟ ଫସଲକୁ ପ୍ରୋତ୍ସାହନ ଦେବା ପାଇଁ ନୂତନ ଯୋଜନା ପ୍ରଣୟନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଧାନ ଚାଷ ପାଇଁ 800 ଇନ୍ପୁଟ୍ ସହାୟତା ବୃଦ୍ଧି କରାଯାଇଛି, ଫଳରେ ଚାଷୀମାନେ ଧାନ ଚାଷ ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଏଥିଯୋଗୁଁ ଅନ୍ୟ ଫସଲ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି, ତେଣୁ ଅନ୍ୟ ଫସଲକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସରକାର ବିଚାର କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଅନ୍ଲାଇନ୍ ଗେମିଂର ପ୍ରସାର ଓ ନିୟନ୍ତ୍ରଣ ବିଲ୍ 2025 ଲୋକସଭାରେ ପାରିତ ହୋଇଯାଇଛି। ଇ କ୍ରୀଡ଼ା ଏବଂ ଅନ୍ଲାଇନ୍ ସାମାଜିକ ଖେଳକୁ ଏହି ବିଲ୍ ପ୍ରୋତ୍ସାହନ ଦେଉଥିବାବେଳେ ବେଆଇନ ଆର୍ଥିକ କାରବାର, ବିଜ୍ଞାପନ ଆଦିରୁ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବ। ଏ କ୍ଷେତ୍ରରେ ରଣନୈତିକ ବିକାଶ, ନିୟାମକ ତଦାରଖ ପାଇଁ ଏକ ଅନ୍ଲାଇନ୍ ଗେମିଂ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରାଯିବାର ବ୍ୟବସ୍ଥା ରହିଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟା ଗତ 11 ବର୍ଷ ମଧ୍ୟରେ ଭାରତୀୟଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିଛି। ଡିଜିଟାଲ୍ ଇଣ୍ଡିଆ, ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ୟୁପିଆଇ ପେମେଣ୍ଟ ସିଷ୍ଟମ, 5G ସଂଯୋଗ ଏବଂ ସେମି କଣ୍ଡକ୍ଟର ଇକୋସିଷ୍ଟମ ଦେଶକୁ ଅଗ୍ରଗତିର ଶିଖରରେ ପହଞ୍ଚାଇଛି। ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ନାଗରିକଙ୍କୁ ବିଭିନ୍ନ ସୁବିଧା ମିଳୁଥିବାବେଳେ ଏଥିସହିତ ନୂତନ ବିପଦ ସୃଷ୍ଟି ହୋଇଛି। ବିଶେଷକରି ପ୍ରଯୁକ୍ତି ବିଦ୍ୟାର ଦୁରୁପଯୋଗ କାରଣରୁ ହେଉଥିବା ସମ୍ଭାବ୍ୟ କ୍ଷତିଠାରୁ ସମାଜକୁ ଯୁବବର୍ଗଙ୍କୁ ସୁରକ୍ଷିତ ରଖିବା ପାଇଁ ଅନ୍ଲାଇନ୍ ଗେମିଂ ପ୍ରସାର ସଂସ୍କାର ଓ ନିୟନ୍ତ୍ରଣ ବିଲ୍ 2025 ଆଗତ କରାଯାଇଛି। ବ୍ୟକ୍ତିବିଶେଷ ବିଶେଷ କରି ଯୁବପିଢ଼ିଙ୍କୁ ଏହି ଖେଳର ସାମାଜିକ ଆର୍ଥିକ ମାନସିକ ଏବଂ ଗୋପନୀୟତା ପ୍ରତିକୂଳ ପ୍ରଭାବରୁ ସୁରକ୍ଷା ପ୍ରଦାନ କରିବା ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ସମନ୍ୱିତ ଜାତୀୟ ସ୍ତରୀୟ ଆଇନଗତ ଢାଞ୍ଚା ପ୍ରତିଷ୍ଠା ପାଇଁ ଏହି ବିଲ୍ରେ ବ୍ୟବସ୍ଥା ରହିଛି। ଅନ୍ଲାଇନ୍ ଗେମିଂରେ ବେଆଇନ ଆର୍ଥିକ କାରବାର ତଥା ଆଇନ ଉଲ୍ଲଙ୍ଘନ କ୍ଷେତ୍ରରେ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଏବଂ 1 କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି। ଅନ୍ଲାଇନ୍ ଗେମ୍ ଖେଳି କ୍ଷତିଗ୍ରସ୍ତ ହୋଇଥିବା ଭୁବନେଶ୍ୱରର ବିଶ୍ୱଜିତ ଗାଇଗାରିଆ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
ଅନ୍ଲାଇନ୍ରେ ଗେମ୍ ଖେଳୁଥିଲି, କାବେଳେ ସବୁ ଦବ ପଇସା ହାରିଗଲି, ପାଖାପାଖି 47,000 ଟଙ୍କା ମୋର ଏକାଉଣ୍ଟରେ ଥିଲା ଭିତରେ ସବୁ ପଇସା କଟିଗଲା, ସେ ଭାରସାମ୍ୟ ଅସ୍ଥିର ହେଲା। ବର୍ତ୍ତମାନ ସରକାର ଯୋଉ ନୂଆ ନିୟମଟା ଆଣିଛନ୍ତି ଅନ୍ଲାଇନ୍ ଗେମ୍କୁ ନିଷିଦ୍ଧ କରିବା ପାଇଁ, ଏଇଟା ଗୋଟେ ବହୁତ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏହାଫଳରେ ଯୁବପିଢ଼ି ଯୋଉମାନେ ମୋ ଭଳିଆ ସଫର ହଉଛନ୍ତି ସେମାନେ ଅନେକାଂଶରେ ଏହାର ପରୋକ୍ଷ ହଉ ବା ପ୍ରତ୍ୟକ୍ଷ ହଉ ସେମାନେ ଲାଭବାନ ହେବେ, ଆଉ ସେମାନେ ଏଇଭଳିଆ ମାନସିକ ଦୁଶ୍ଚିନ୍ତା ଭିତରକୁ ଆର୍ଥିକ କ୍ଷତି ଭିତରକୁ ଯିବେ ନାହିଁ।
ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ 2025-26 ସେପ୍ଟେମ୍ବର ସେସନରେ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଜାରି ରହିଛି। ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ତାଲିମ ନେବା ଲାଗି ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ସେପ୍ଟେମ୍ବର ମାସ 1 ତାରିଖ ସୁଦ୍ଧା ଆବେଦନ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ଆହ୍ୱାନ ଦିଆଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ www.worldskillcenter.org ମାଧ୍ୟମରେ ଆବେଦନ କରିପାରିବେ। ଅଧିକ ତଥ୍ୟ ପାଇଁ 1800-2666-002 ଟୋଲ୍ ଫ୍ରି ନମ୍ଘରରେ ଯୋଗାଯୋଗ କରିପାରିବେ। କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ଆସନ୍ତା ମାସ 17 ତାରିଖରେ ସାରା ରାଜ୍ୟରେ 2 ଲକ୍ଷ ଚାରା ରୋପଣ କରାଯିବ। ଏନେଇ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସମନ୍ୱୟ ଏବଂ ନୂତନ ଜୀବିକାମୂଳକ ପ୍ରକଳ୍ପ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଉପସ୍ଥିତ ରହି ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି ମିଶନ ଜରିଆରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧିକୁ ଆହୁରି ସୁଦୃଢ଼ କରିବା ସହ କୃଷି ଉଦ୍ୟାନ ମତ୍ସ୍ୟ ଆଦି ବିଭାଗର ମିଳିତ ସମନ୍ୱୟରେ ବିଭିନ୍ନ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଗଞ୍ଜାମ ଜିଲ୍ଲାର ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଜିଲ୍ଲାପାଳ ଭିନ୍ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରିଛନ୍ତି। ଜିଲ୍ଲାରେ 2068 ଜଣ ହିତାଧିକାରୀଙ୍କୁ 5,33,60,400 ଟଙ୍କା ବିଭିନ୍ନ ବିଭାଗର ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ରହିବ। ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ ଓ ବଳଭଦ୍ରଙ୍କୁ ବଳରାମ ରୂପରେ ସୁସଜ୍ଜିତ କରାଯିବ। ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ ଆୟୁଧ ସହ ପଦ୍ମାସନରେ ଉପବେଶନ କରିବେ। ଏହି ବେଶରେ ଉଭୟ କୃଷ୍ଣ ଓ ବଳରାମ କାଷ୍ଠ ନିର୍ମିତ ଦୁଇଗୋଡ଼ ଛନ୍ଦି ଛନ୍ଦ ପୟର ମୁଦ୍ରାରେ ରହିଥାନ୍ତି। ଏହି ବେଶରେ ମହାପ୍ରଭୁଙ୍କୁ କ୍ଷୀରି ଓ ଅମାଲୁ ଭୋଗ ଲାଗି ହୋଇଥାଏ। ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଧବଳେଶ୍ୱରଙ୍କୁ ଡାକ୍ତର ପାଠପଢ଼ା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ 40,000 ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଧବଳେଶ୍ୱରକୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନାମଲେଖା ପାଇଁ ଏହି ଅର୍ଥରାଶି ପ୍ରଦାନ କରିବା ସହ ଆଗାମୀ ଦିନରେ ତାଙ୍କ ପାଠପଢ଼ାରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମାଲକାନଗିରି ଜିଲ୍ଲାର ଖଇରାପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି ଅଞ୍ଚଳର ଅଣ୍ଡାହାଲ ଓ ମୁଦୁଲିପଡ଼ା ଗ୍ରାମକୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଆଜି ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସୀତାକୁଣ୍ଡ ପର୍ଯ୍ୟଟନସ୍ଥଳୀକୁ ଉନ୍ନତିକରଣ କାର୍ଯ୍ୟ ଶୀଘ୍ର କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଞ୍ଚଳରେ ଥିବା ମାତୃ ଓ ଶିଶୁ ପୋଷଣ କେନ୍ଦ୍ର ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି। ନିର୍ମାଣାଧୀନ ଗୋବିନ୍ଦପାଲ୍ଲୀ ନୂତନ ପଞ୍ଚାୟତ ଗୃହ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟକୁ ମଧ୍ୟ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ସ୍ଥାନୀୟ ଏସ୍ଏସ୍ଡି ବାଳିକା ଉଚ୍ଚ ବିଦ୍ୟାଳୟର ସପ୍ତମ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସଂସ୍କୃତ ପଢ଼ାଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ମାସ 18 ତାରିଖରୁ ହେବ ଆରମ୍ଭ। ଇଣ୍ଡିମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡି। ରାଜ୍ୟରେ ହାତୀ ସଂରକ୍ଷଣକୁ ନେଇ ଖୁବ୍ଶୀଘ୍ର ନୂତନ ଯୋଜନା କାର୍ଯ୍ୟକାରୀ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ତ୍ରୟୋଦଶ ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।